डाकुथिले भाउजा बोली
ଗୋଟେ କଲେଜ ବାଲି ସାଙ୍ଗମାନେ ଡାକୁଥିଲେ ଭାଉଜା ବୋଲି।